ଈଶ୍ୱରଙ୍କର ବାକ୍ୟରେ କୁହାଯାଏ ଯେ ଖ୍ରୀଷ୍ଟଙ୍କର ଅନୁଗମନ କରେ ସେ ତାର ପୁରୁଣା ମନ୍ଦ ବିଷୟ ସବୁ ଛାଡ଼େ। ଦେବଦେବଙ୍କୁ ଯେଉଁ ପ୍ରସାଦ ଦିଆଯାଏ ସେ ତାହା ଖାଏ ନାହିଁ, କି ନାରୀମାନଙ୍କ ପ୍ରତି କୌଣସି ଖରାପ ବ୍ୟବହାର କରେ ନାହିଁ, ସେ ଝଗଡ଼ା କରେ ନାହିଁ କି ଚୋରି କରେ ନାହିଁ, ସେ କୌଣସି ଦେବଦେବୀ ବା ମୂର୍ତ୍ତି ପୂଜା କରେ ନାହିଁ, କିମ୍ବା କୌଣସି ପ୍ରକାରର ମନ୍ଦ କାର୍ଯ୍ୟରେ ସେ ଲିପ୍ତ ହୁଏ ନାହିଁ, କାରଣ ସେ ଜାଣେ ଯେ ସେସବୁ ଶୈତାନର କାର୍ଯ୍ୟ। ଛବିରେ ଥିବା ଲୋକଟିକୁ ଦେଖ, ସେ ତାର ପୁରୁଣା ମନ୍ଦ କାର୍ଯ୍ୟ ସବୁକୁ ପରିତ୍ୟାଗ କରିଛି।